ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ସବୁ ଶ୍ରୋତାମାନଙ୍କୁ ନୂଆ ବଛରର ଅଭିନନ୍ଦନ ଜନିକରି ମୁଲ କରୁଛୁ ଆଜିର ଆଞ୍ଚଳିକ ଖବର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ସାରା ରାଇଜେ ଆଜି ଇଂରାଜୀ ନୂଆ ବଛର 2025 ବହୁତ ଉଷ୍ଣାକ୍ଷିତି ପାଳନ କରାଯାଉଛି। ଏ ଅବସରରେ ଗଲା ଅଧରାତିନୁ ନୂଆ ବଛରକେ ସ୍ୱାଗତ ଜନିକରି ଭିନ୍ ଭିନ୍ ଅନୁଷ୍ଠାନ ସଂଗଠନ ବ୍ୟକ୍ତିବିଶେଷଙ୍କ ତରଫୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଆଜି ଭୋରନୁ ଲୋକେ ଭିନ୍ ଭିନ୍ ଦେବାଦେବୀଙ୍କର ମନ୍ଦିର ଯାଇକରି ସେନ ପୂଜାର୍ଚ୍ଚନା କରୁଛନ୍। ଇତାର ଛଡ଼ା ଲୋକେ ନିଜ ନିଜର ଭିତରେ ନୂଆ ବଛରର ଅଭିନନ୍ଦନ ଦିଆନିଆ କରୁଛନ୍। ଶ୍ରୀକ୍ଷେତ୍ର ପୁରୀନ ନୂଆ ବଛର ଲାଗି ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଛି। ଶ୍ରୀମନ୍ଦିରନ ରାତି 12 ବଜେନୁ ଭକ୍ତମାନେ ଶ୍ରୀଜୀଉମାନଙ୍କର ଦର୍ଶନ କରୁଛନ୍। ଶୃଙ୍ଖଳିତ ଦର୍ଶନ ଲାଗି ଜିଲ୍ଲା ପ୍ରଶାସନ ତରଫୁ ମାର୍କେଟ ଛକନୁ ସିଂହଦୁଆର ତକ ବଡ଼ଦାଣ୍ଡନୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆବଛର ଅବସରରେ ରାଜ୍ୟବାସୀଙ୍କର ଶୁଭକାମନା କରିଛନ୍। ମହାପ୍ରଭୁଙ୍କର ଆଶୀର୍ବାଦ ସମକର ଜୀବନ୍ତି ସୁକାର ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍,
ଜୟ ଜଗନ୍ନାଥ ନମସ୍କାର। ଇଂରାଜୀ ନୂଆବର୍ଷ 2025 ଉପଲକ୍ଷେ ମୁଁ ରାଜ୍ୟବାସୀ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭକାମନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ସୁଖ ଓ ସମୃଦ୍ଧି ଭରିଦେଉ। ଆସନ୍ତୁ ନୂଆବର୍ଷ ଅବସରରେ ସଂକଳ୍ପ ନେଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ନିଜର ଶ୍ରେଷ୍ଠ ଯୋଗଦାନ ରଖିବା। ନୂଆବର୍ଷ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବନ୍ଦେ ଉତ୍କଳ ଜନନୀ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ ଇଂରାଜୀ ନୂଆ ବଛର ଅବସରରେ ଓଡ଼ିଶା ସହିତ ଦେଶବାସୀଙ୍କୁ ଅଭିନନ୍ଦନ ଜନାଇକରି ସୂର୍ଯ୍ୟାସ୍ତ ସବୁବେଳେ ଗୋଟିଏ ନୂଆ ପ୍ରାରମ୍ଭର ପ୍ରତିଶ୍ରତି ନେଇକରି ଆଇସି ଆର୍ ନୂଆ ବଛର ସମକର ଲାଗି ସମ୍ଭାବନା ଆର୍ ପ୍ରଗତିର ବଛର ହେଉ ବୋଲି କହିଛନ୍। ଜାନୁଆରୀ 8-10 ତାରିଖ ତକ ଭୁବନେଶ୍ୱରଠାରେ ହେବାର୍କେ ଯାଉଛି 18 ନମ୍ବର ପ୍ରବାସୀ ଭାରତୀୟ ଦିବସ। କାର୍ଯ୍ୟକ୍ରମର ପ୍ରସ୍ତୁତିକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ସଞ୍ଜବେଳେ ଗୋଟିଏ ସମୀକ୍ଷା ବୈଠକ କରିଛନ୍। ଭୁବନେଶ୍ୱର ଜନତା ମଇଦାନଠାରେ ହେବାର୍କେ ଥିବାର ପ୍ରବାସୀ ଭାରତୀୟ ଦିବସ ସମାରୋହଟି ଦେଶ ବିଦେଶନୁ 7,000 ଅତକା ଅତିଥି ଯୋଗଦେବେ। ମୁଖିଆ କୁନୁଆ ହିସାବରେ ତ୍ରିନିଦାଦ ଆଉ ଟୋବାଗୋର ରାଷ୍ଟ୍ରପତି ଯୋଗଦେବେ। ସମାରୋହଟି ସୁରକ୍ଷା ବ୍ୟବସ୍ଥା ତଦାରଖ ଲାଗି ହାଇ ସିକ୍ୟୁରିଟି ଫୋର୍ସ 250 ଟ୍ରାଫିକ୍ ନିୟନ୍ତ୍ରଣକାରୀ 140 ଲିଆଜିନିନ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଆଜିଠାରୁ ରାଜ୍ୟସାରା ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବା। ସଡ଼କନ ଦୁର୍ଘଟଣାକେ ରୋକବାର ସହିତ ଟ୍ରାଫିକ୍ ନିୟମକେ ପାଳନ କରିବା ଲାଗି ଛାତ୍ରଛାତ୍ରୀଙ୍କନୁ ନେଇକରି ସରକାରୀ ସ୍ତର ଆର୍ ଭିନ୍ ଭିନ୍ ସଂଗଠନ ତରଫୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଜିଲ୍ଲାସ୍ତରଠି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆର୍ ପୁଲିସ୍ର ମିଳିତ ସହଯୋଗଠି ଭିନ୍ ଭିନ୍ ସଚେତନତାମୂଳକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଜନଜାତି ଉପଦେଷ୍ଟା ପରିଷଦର ପହିଲା ବୈଠକ ଗଲାକାଲି ହୋଇଯାଇଛି। ଏ ପରିଷଦ ଗଲା ନଭେମ୍ବର ମାସେ ଗଠିତ ହୋଇଥିଲା। ଇତାର କାର୍ଯ୍ୟକାଳ 2 ବରଷ ରଖାଯାଇଛି। ପରିଷଦ ବୈଠକଟି 1956 ଜମିଜମା ହସ୍ତାନ୍ତର ଆଇନର ନିୟମାବଳୀ 2ର ସଂଶୋଧନ ପ୍ରସ୍ତାବକେ ନାମଞ୍ଜୁର କରାଯାଇଛି। ବୈଠକଟି ମୁଣ୍ଡାରୀ ଭାଷାକେ ସମ୍ଭିଧାନର 8ମ ଅନୁଚ୍ଛେଦଟି ସାମିଲ କରିବା ଲାଗି ଭିଲ୍ ପ୍ରସ୍ତାବ ଗୃହୀତ ହୋଇଛି। ଇତାର ଛଡ଼ା ଅଲଗା ଜନଜାତି ଭାଷାକେ 8ମ ଅନୁଚ୍ଛେଦଟି ସାମିଲ କରିବାର ଲାଗି ଭିଲ୍ ବୈଠକଟି ଆଲୋଚନା ହୋଇଛି। ଝାରସୁଗୁଡ଼ା ନୂଆ ଆଇଷ୍ଠାନୁ ଦେଶର ହାଇଦ୍ରାବାଦ ରାୟପୁର ଲକ୍ଷ୍ନୌକେ ସିଧାସଳଖ ବିମାନ ସେବା ମୂଲ ହେଉଛି। ଆଇଷ୍ଠାନୁ ମୂଲ ହେବାରକେ ଥିବାର ବିମାନ ସେବାଥି ଝାରସୁଗୁଡ଼ା ହାଇଦ୍ରାବାଦ ଭିତରେ ଫି ଦିନ ବିମାନ ଚାଲବା। ସେନ୍ତା ଫି ସୋମବାର ବୁଧବାର ଶୁକ୍ରବାର ଆର୍ ରବିବାର ଦିନ ଝାରସୁଗୁଡ଼ା ରାୟପୁର ଭିତରେ ଆଉ ସବୁ ମଙ୍ଗଳବାର ଗୁରୁବାର ଆର୍ ଶନିବାର ଦିନ ଝାରସୁଗୁଡ଼ା ଲକ୍ଷ୍ନୌ ଭିତରେ ଏହି ବିମାନ ଚଳାଚଳ କରବା। ସିଆଡ଼େ ଆଇବା 3 ତାରିଖ ଶୁକ୍ରବାର ନୁ ଫି ଦିନ ଭୁବନେଶ୍ୱର କୋଚି, ସବୁ ସୋମବାର ବୁଧବାର ଶୁକ୍ରବାର ଆର୍ ରବିବାର ଦିନ ଭୁବନେଶ୍ୱର ଜୟପୁର, ଆର୍ ଆଇବା 4 ତାରିଖ ଶନିବାର ଦିନ ଫି ମଙ୍ଗଳବାର ଗୁରୁବାର ଆର୍ ଶନିବାର ଦିନ ଭୁବନେଶ୍ୱର ଲକ୍ଷ୍ନୌ ଭିତରେ ବିମାନ ଚଳାଚଳ କରବା ବୋଲି ସୂଚନା ମିଳିଛି। ବିମାନ ସେବା କମ୍ପାନୀ ଷ୍ଟାର ଏୟାର ଆର୍ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତରଫୁ ଏହି ସେବା ପ୍ରଦାନ କରାଯିବା। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଆଜି 5 ନମ୍ବର ଦିନେ ସ୍ରାଚି ରାହା ବେଙ୍ଗଲ ଟାଇଗର ଆର୍ ଟିମ୍ ଗୋନାସିକା ଦଲ ଭିତରେ ମ୍ୟାଚ୍ ହେବା। ରାତିର 8:15 ଖେଲ୍ ମୂଲ ହେବା। ଇନ ଜନେଇ ଦିଆଯାଇପାରେ ଯେ ଗଲାକାଲି ହାଇଦ୍ରାବାଦ ତୋଫାନ୍ସ ଦଲ 5-4 ସୁଟ୍ଆଉଟ୍ ଥି ଦିଲ୍ଲୀ ଏସ୍ଜି ପାଇପର୍ସକେ ହରେଇଛି। ଏ ବର୍ଷର ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ କବିତା ସମ୍ମାନ ପୁରସ୍କାର ବିଶିଷ୍ଟ କବି ପ୍ରତିଭା ଶତପଥୀଙ୍କୁ ଦିଆଯିବା ଆଇବା ଜାନୁଆରୀ 5 ତାରିଖ ଦିନ ହେବାରକେ ଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପନା ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବା ବୋଲି ବିଶ୍ୱବିଦ୍ୟାଳୟ କୁଳସଚିବ ଡକ୍ଟର ନୃପରାଜ ସାହୁ ସୂଚନା ଦେଇଛନ୍ ଏସନେର ଆଞ୍ଚଳିକ ଖବର ଇନ ଶେଷ ହେଲା ଆରଗଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।